ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରତନ ଟାଟାଙ୍କର 86 ବର୍ଷ ବୟସରେ ପରଲୋକ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। 21ତମ ଏସିଆନ ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆଜିଠାରୁ ଲାଓସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ମହିଳା T20 ବିଶ୍ୱକପ୍ରେ ଶ୍ରୀଲଙ୍କାକୁ 82 ରନ୍ରେ ପରାସ୍ତ କଲା ଭାରତ। ଦ୍ୱିତୀୟ T20 ମ୍ୟାଚ୍ରେ ବିଜୟ ଲାଭ କରି ବାଂଲାଦେଶ ବିପକ୍ଷରେ ଆନ୍ତର୍ଜାତିକ ଶୃଙ୍ଖଳା ଜିତିଲା ଭାରତ। ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରତନ ଟାଟାଙ୍କର ଗତକାଲି ରାତିରେ 86 ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି। ଶ୍ରୀ ଟାଟା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ଏହାର ବିଶ୍ୱସ୍ତରୀୟ ଉପସ୍ଥିତିକୁ ବିସ୍ତାର କରିଛି ଏବଂ ସର୍ବଦା ଏହାର ନୈତିକ ଅନୁସନ୍ଧାନ ପ୍ରତି ବିଶ୍ୱସ୍ତ ରହିଛି। ରତନ ଟାଟାଙ୍କ ନମ୍ରତା, ଉଦାରତା ଓ ନୈତିକ ପରମ୍ପରା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଶ୍ରୀ ରତନ ଟାଟା ଟାଟା ସନ୍ସର ଏମେରିଟସ୍ ଏବଂ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଥିଲେ। ଭାରତର ଅନ୍ୟତମ ସମ୍ମାନଜନକ ବ୍ୟବସାୟୀ ରତନ ଟାଟା 2 ଦଶନ୍ଧିରୁ ଅଧିକ ସମୟ ଧରି ଟାଟା ସନ୍ସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ଟାଟା ଟ୍ରଷ୍ଟ ଜରିଆରେ ଜନହିତକର କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ରହିଥିଲେ। ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଭଳି ଅନେକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ରତନ ଟାଟାଙ୍କ ବିୟୋଗରେ ଭାରତ ରାଷ୍ଟ୍ର ନିର୍ମାଣ ସହିତ କର୍ପୋରେଟ୍ ବିକାଶ ଏବଂ ନୈତିକତା ସହ ସଂଯୋଗ ସ୍ଥାପନ କରିଥିବା ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ରତନ ଟାଟା ତାଙ୍କ ମହାନ ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି ଏବଂ ଏହାକୁ ସମଗ୍ର ବିଶ୍ୱରେ ଅଧିକ ପ୍ରଭାବଶାଳୀ କରିଛନ୍ତି। ସେ କହିଛନ୍ତି ରତନ ଟାଟା ବ୍ୟବସାୟୀ ଏବଂ ଯୁବଛାତ୍ରମାନଙ୍କୁ ସମାନ ଭାବରେ ପ୍ରେରଣା ଦେଇଛନ୍ତି। ରତନ ଟାଟାଙ୍କ ବିୟୋଗରେ ସେ ଗଭୀର ଦୁଃଖିତ ବୋଲି ଉପରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ଶ୍ରୀ ଧନକଡ଼ କହିଛନ୍ତି ରତନ ଟାଟା ଭାରତୀୟ ଶିଳ୍ପର ଜଣେ ମହାନ ବ୍ୟକ୍ତି ଥିଲେ ଯିଏ ଆତ୍ମନିର୍ଭର ଭାରତ ନିର୍ମାଣରେ ଅବିସ୍ମରଣୀୟ ଯୋଗଦାନ ଦେଇଥିଲେ। ରତନ ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟାଙ୍କ ସହ ତାଙ୍କର ଆଲୋଚନାକୁ ମନେ ପକାଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଦୃଷ୍ଟିକୋଣ ବହୁତ ବ୍ୟାପକ ଥିଲା। ସେ କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ପରିମଳ କ୍ଷେତ୍ରରେ ଟାଟା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଟାଟା ଭାରତର ଅନ୍ୟତମ ପୁରୁଣା ଏବଂ ସମ୍ମାନଜନକ ବ୍ୟବସାୟିକ ସଂସ୍ଥାକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ରତନ ଟାଟା ନିଃସ୍ୱାର୍ଥପର ଭାବରେ ଦେଶର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଥିଲେ। ସେ କହିଛନ୍ତି ଯେତେବେଳେ ବି ସେ ଟାଟାଙ୍କୁ ଭେଟିଥିଲେ ସେତେବେଳେ ସେ ଭାରତର ଉନ୍ନତି ଏବଂ ସେଠାକାର ଲୋକଙ୍କର କଲ୍ୟାଣ ପାଇଁ ଏକ ନୂତନ ଉତ୍ସାହ ଦେଖିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରତନ ଟାଟା ଦେଶର ଅର୍ଥନୀତିରେ ତାଙ୍କର ଅବଦାନ ପାଇଁ ସର୍ବଦା ସ୍ମରଣୀୟ ରହିବେ। କଂଗ୍ରେସ ନେତା ରାହୁଲ ଗାନ୍ଧି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଶ୍ରୀ ଟାଟା ଉଭୟ ବ୍ୟବସାୟ ଏବଂ ପରୋପକାରରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ, ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପ୍ରମୁଖ ରତନ ଟାଟାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରତନ ନାୱଲ ଟାଟା ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ 1962 ମସିହାରେ ଟାଟା ଗ୍ରୁପ୍ରେ ଯୋଗ ଦେଇଥିଲେ। 1975 ମସିହାରେ ସେ ହାୱାର୍ଡ ବିଜିନେସ୍ ସ୍କୁଲରେ ଆଡ଼ଭାନ୍ସ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍ ଶେଷ କରିଥିଲେ। ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବା ପରେ 1971 ମସିହାରେ ସେ ନ୍ୟାସନାଲ୍ ରେଡିଓ ଆଣ୍ଡ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍ର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। 1981 ମସିହାରେ ସେ ଟାଟା ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିଲେ। ରତନ ଟାଟା 1991 ମସିହା December 28ରୁ 2012 ମସିହା ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ରହିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ଗ୍ରୁପ୍ର ରାଜସ୍ୱ ଅନେକ ଗୁଣ ବୃଦ୍ଧି ପାଇ 2011-12 ଆର୍ଥିକ ବର୍ଷରେ ସମୁଦାୟ 100 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିଲା। ରତନ ଟାଟାଙ୍କ ନେତୃତ୍ୱରେ ଟାଟା ମୋଟର୍ସ ଯାତ୍ରୀବାହୀ ଯାନ କ୍ଷେତ୍ରରେ ପ୍ରବେଶ କରିଥିଲା। ପରେ ଏହା ପିପୁଲ୍ସ କାର୍ ଟାଟା ନାନୋକୁ ଲଞ୍ଚ କରିବା ସହ ପ୍ରସିଦ୍ଧ ବ୍ରିଟିଶ କାର୍ ନିର୍ମାତା ଜାଗୁଆର ଲ୍ୟାଣ୍ଡ ରୋଭରକୁ ମଧ୍ୟ ଅଧିଗ୍ରହଣ କରିଥିଲା। ଶ୍ରୀ ଟାଟାଙ୍କ କାର୍ଯ୍ୟକାଳରେ ଟାଟା ଷ୍ଟିଲ୍ କୋରସ୍, ଟାଟା ଟି, ବ୍ରିଟିଶ ଷ୍ଟେଟ୍ଲି ଗ୍ରୁପ୍, ଟାଟା ଗ୍ଲୋବାଲ୍ ବିଭରେଜ୍ ଷ୍ଟାରବକ୍ ସହ ମିଳିତ ଉଦ୍ୟୋଗ, ଟାଟା ଗ୍ରୁପ୍ ଭିଏନ୍ଏଲ୍ ଏବଂ ଟାଇଟନ୍ ଗହଣା ବ୍ରାଣ୍ଡ ତନିସ୍କ କ୍ରୟ କରିଥିଲା। 2021ରେ ଏୟାର ଇଣ୍ଡିଆ ନିଲାମ ମଧ୍ୟ ଟାଟା ଜିତିଥିଲା। ଅବସର ପରେ ଟାଟା ସନ୍ସ, ଟାଟା ଇଣ୍ଡଷ୍ଟ୍ରିଜ୍, ଟାଟା ମୋଟର୍ସ, ଟାଟା ଷ୍ଟିଲ୍ ଏବଂ ଟାଟା କେମିକାଲ୍ସର ଏମିରିଟସ୍ ଅଧ୍ୟକ୍ଷ ଭାବେ ଟାଟାଙ୍କୁ ସମ୍ମାନଜନକ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଟାଟା ପରିବାରର ଅନ୍ୟ ସଦସ୍ୟଙ୍କ ପରି ସମାଜସେବା ଓ ସମାଜର ବିକାଶ ପ୍ରତି ତାଙ୍କର ସମର୍ପଣ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରେରଣା ଯୋଗାଇଥିଲା। ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ତାଙ୍କର ଏହି ପଦକ୍ଷେପ ଭାରତୀୟଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ନିକଟରେ ସେ ମୁମ୍ବାଇରେ ଟାଟା ଟ୍ରଷ୍ଟର ସ୍ମଲ୍ ଆନିମଲ୍ ହସ୍ପିଟାଲର ଶୁଭାରମ୍ଭ କରିଥିଲେ। ରତନ ଟାଟା ଇଣ୍ଡିଆ କ୍ଲାଇମେଟ୍ କୋଲାବୋରେଟର୍ର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ଭାରତ ସରକାର 2008 ଶ୍ରୀ ଟାଟାଙ୍କୁ ନିଜର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ। ସେ ଭାରତ ଏବଂ ବିଦେଶର ଅନେକ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମଧ୍ୟ ପାଇଥିଲେ। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୁଇ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଏ ସମ୍ପର୍କରେ ସୂଚନା ଦେଇ ଅର୍ଥନୈତିକ ସମ୍ପର୍କ ବିଭାଗ ସଚିବ ଦାମୁ ରବି କହିଛନ୍ତି, ଭାରତ ଆଫ୍ରିକା ସହ ଏକ ସୁଦୃଢ଼ ସହଭାଗିତା ଆଶା କରୁଛି। ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ G20 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଦକ୍ଷିଣ କ୍ଷେତ୍ର ପ୍ରତି ପ୍ରାଧାନ୍ୟ ଦେଉଛନ୍ତି। ଆଫ୍ରିକା ସହ ସମ୍ପର୍କ ବୃଦ୍ଧି ଏବଂ ସେହି ଅଞ୍ଚଳରେ ଅଭିବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଦ୍ୱିପାକ୍ଷିକ ବାର୍ଷିକ ବାଣିଜ୍ୟ ପ୍ରାୟ $100 ବିଲିୟନ୍ ପହଞ୍ଚିଛି ବୋଲି ଶ୍ରୀ ରବି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଲାଓସ୍ର ଭିଏଣ୍ଟିଆନୋ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ଜୟଦୀପ ମଜୁମଦାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 21ତମ ଆସିଆନ୍ ଭାରତ ଶିଖର ସମ୍ମିଳନୀ ଏବଂ 19ତମ ପୂର୍ବ ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବେ। ଆସିଆନ୍ ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ 10ମ ଥର ପାଇଁ ଯୋଗଦେବେ ବୋଲି ସେ କହିଛନ୍ତି। ଲାଓସ୍ର ପ୍ରଧାନମନ୍ତ୍ରୀ ସୋନେକ୍ସ ସିଫାଣ୍ଡୋନେଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଭିଏଣ୍ଟିଆନୋ ଗସ୍ତରେ ଯାଉଛନ୍ତି ବୋଲି ସେ କହିଛନ୍ତି। ଆସିଆନ୍ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ଜଣାଇଛନ୍ତି। ପୁଡୁଚେରୀର ହିଜିବ୍ ଉତ୍ ତେହରିର ଏଚ୍ୟୁଟି ସଂଗଠନ ସହ ଜଡ଼ିତ ଏକ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍ଆଇଏ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏନ୍ଆଇଏ କହିଛି ରାଜ୍ୟ ଏଚ୍ୟୁଟି ମୁଖ୍ୟ ଫୈଜୁଲ ରେହମାନ ଓରଫ ନକିବ୍କୁ ଗିରଫ କରାଯାଇଛି। ଚେନ୍ନାଇରେ ଏହାର କାର୍ଯ୍ୟକର୍ତ୍ତା ହମିଦ୍ ହୁସେନ ଏବଂ ତାଙ୍କର ଅନେକ ସହଯୋଗୀ ବିଚ୍ଛିନ୍ନତାବାଦୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଷଡ଼ଯନ୍ତ୍ର କରିଥିଲେ। ଫୈଜୁଲ ରେହମାନ ଅନେକ ସମାନ ଚିନ୍ତାଧାରା ଥିବା ଗୋଷ୍ଠୀଙ୍କ ସହ ଅନେକ ଗୁପ୍ତ ବୈଠକ କରିଥିଲା ଏବଂ ତାମିଲନାଡୁରେ ଅନେକ ବିଭାଜନକାରୀ ଅଭିଯାନର ନେତୃତ୍ୱ ନେଇଥିଲା। ଫୈଜୁଲ ରେହମାନ ହେଉଛି ଏହି ମାମଲାରେ ଗିରଫ ହୋଇଥିବା ସପ୍ତମ ଏଚ୍ୟୁଟି କାର୍ଯ୍ୟକର୍ତ୍ତା। ଉତ୍ତରାଖଣ୍ଡରେ January 28-February 14 ପର୍ଯ୍ୟନ୍ତ 38ତମ ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହେବ। ଭାରତୀୟ ଅଲିମ୍ପିକ୍ ସଂଘର ଆସନ୍ତା 25 ଅନୁଷ୍ଠିତ ହେବାକୁ ଥିବା ସାଧାରଣ ବୈଠକରେ ଜାତୀୟ କ୍ରୀଡ଼ାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଉତ୍ତରାଖଣ୍ଡରେ ଶୀତକାଳୀନ ଜାତୀୟ କ୍ରୀଡ଼ା ମଧ୍ୟ ଆୟୋଜନ ହେବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନୂଆଦିଲ୍ଲୀଠାରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷାଙ୍କ ସହ ଏନେଇ ସାକ୍ଷାତ ଆଲୋଚନା କରିଛନ୍ତି। 38ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ଉତ୍ତରାଖଣ୍ଡର ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଧାମି ସଭାପତି ଉଷାଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଗତକାଲି ଖେଳାଯାଇଥିବା ଆଇସିସି ମହିଳା T20 ବିଶ୍ୱକପ୍ରେ ଭାରତ ଗ୍ରୁପ୍ ଏ ମ୍ୟାଚ୍ରେ ଶ୍ରୀଲଙ୍କାକୁ 82 ରନ୍ ପରାସ୍ତ କରିଛି। ରନ୍ ଦୃଷ୍ଟିରୁ ଭାରତର ମହିଳା T20 ବିଶ୍ୱକପ୍ ଇତିହାସରେ ଏହା ସବୁଠାରୁ ବଡ଼ ବିଜୟ। ଏହି ବିଜୟ ଦ୍ୱାରା ଭାରତ ଗ୍ରୁପ୍ ଏରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ପଛରେ ପକାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି 172 ରନ୍ ସ୍କୋର କରିଥିଲା। ସ୍ମୃତି ମନ୍ଧାନା 50 ଓ ହରମନପ୍ରୀତ କୌର ଅପରାଜିତ 52 ରନ୍ କରିଥିଲେ। 173 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦଳ 19 ଓଭର ଓ 5ଟି ବଲ୍ରେ 90 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 86 ରନ୍ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ପୁରୁଷ ଦଳ ଗୋଟିଏ ମ୍ୟାଚ୍ ବାକି ଥାଇ 3 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ 2-0 ଜିତି ନେଇଛି। ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରତନ ଟାଟାଙ୍କର 86 ବର୍ଷ ବୟସରେ ପରଲୋକ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। 21ତମ ଏସିଆନ୍ ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆଜିଠାରୁ ଲାଓସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ମହିଳା ଟି20 ବିଶ୍ୱକପ୍ରେ ଶ୍ରୀଲଙ୍କାକୁ 82 ରନ୍ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।